आकाशवाणी संवाद पढ़ुछंति आदित्य नारायण दास। मुख्य संवाद, आगामी पीढ़ी एक उन्नत विश्व गठन लागि सहभागिता वृद्धि उपरे गुरुत्वारोप कले प्रधानमंत्री नरेन्द्र मोदी। G7 शिखर सम्मेलनी अवसरें विभिन्न राष्ट्रनेता द्विपाक्षिक संपर्क नहीं कले आलोचना। अरुणाचल प्रदेश विधानसभा बाचस्पति भाव तेसम पोंगटे निर्वाचित। छत्तीसगढ़ सुरक्षाकर्मी गुली विनिमय 8 माओवादी निहत। आईसीसी T20 क्रिकेट विश्वकप प्रतियोगित दक्षिण आफ्रिका नेपाल विरुद्ध एवं न्यूजीलैंड उगांडा विपक्ष में विजयी। आज भारत कानाडा मुकाबला। विस्तृत संवाद, प्रधानमंत्री नरेन्द्र मोदी इटाली गस्त शेष करी आज सकाळे नूआदिल्ली प्रत्यावर्तन करिछन्ति। सामाजिक गणमाध्यमरे पोस्ट करी प्रधानमंत्री तांकर गस्त सफल होईछि बोली कहिछन्ति। विभिन्न प्रसंगरे विश्व नेतांको सह आलोचना होइथिबा नै से उल्लेख मध्य करिछन्ति। आगामी पीढ़ी पई एक उन्नत विश्व गठन लागि सहभागिता वृद्धि लक्ष्यरे विभिन्न राष्ट्र एकाठी हेबा पई श्री मोदी आह्वान देइछन्ति। वैदेशिक व्यापार मंत्रणालय कहिछि G7 शिखर सम्मेलन में वैश्विक प्रसंगे फलप्रद आलोचना अंशग्रहण कर राष्ट्रगुड़िक भारत संपर्क आहरी दृढ़ीभूत हो। प्रधानमंत्री एक अवसर में इटाली प्रतिपक्ष जर्जिया मेलोनी, ब्रिटेन प्रधानमंत्री ऋषि सुनक, फ्रांस राष्ट्रपति इमानुएल मैक्रन, युक्रेन राष्ट्रपति जेलेंस्की विभिन्न द्विपाक्षिक प्रसंग नहीं आलोचना कर। आसंता 21 तारीखें आंतर्जातिक योग दिवस पालन अव्यवहित पूर्व प्रधानमंत्री नरेन्द्र मोदी आज सामाजिक गणमाध्यम अर्धचक्र आसन एक भिडियो चित्र पोस्ट कर। हृदयंत्र सुस्थ रखा सह रक्त प्रवाह को उन्नत करने आसन अभ्यास करने को प्रधानमंत्री समस्त परामर्श। उभय इंग्राजी और हिंदी भाषा आसन स्वास्थ्य सुप्रभाव भिडियो चित्र आलोचना। अष्टादश लोकसभा आगामी प्रथम अधिवेशन को सुरखुरी चलाइबा पई सरकार समस्त राजनैतिक दल एवं सदस्यों ठारु सहयोग कामना करिछंती बोली केन्द्र संसदीय व्यापार मंत्री किरेन रिजिजू कहिछंती। प्रथम अधिवेशन रे नवनिर्वाचित सदस्य माने शपथ ग्रहण करिबा सह लोकसभा वाचस्पति निर्वाचन अनुष्ठित हेबो। राष्ट्रपति संसदर उभय सदन को संबोधन करिबे। सबु सदस्य भारतीय संसदर समृद्ध परंपरा को बजाय रखिबारे सकारात्मक योगदान करिबे बोली श्री रिजिजू आशा व्यक्त करिछंती। सूचनाजोग्य आसंता 24 तारीखर लोकसभा प्रथम अधिवेशन आरंभ होउछि। सेहिभली राज्यसभा प्रथम अधिवेशन आसंता 27 तारीखर आरंभ हेबो। उभय सदन जुलाई 3 तारीख पर्यंत चले बोली श्री रिजिजू कहिछंती। अष्टम अरुणाचल प्रदेश विधानसभा वाचस्पति भावे तेसम पोंगटे सर्वसम्मतिक्रमे निर्वाचित होइछंती। वाचस्पति निर्वाचन सह अरुणाचल प्रदेश विधानसभा अधिवेशन आरंभ होइछि। अस्थायी वाचस्पति नी नोंग एरिंग एहा घोषणा करी कहिछन्ति एही पदवी पई पोंगटेंक विरुद्ध केही प्रार्थीपत्र दाखल करिनथिले। सर्वसम्मति क्रमे श्री पोंगटे वाचस्पति भाव दायित्व ग्रहण करिबा परे सदस्यों कृतज्ञता ज्ञापन करिछन्ति। वाचस्पति पदवीर गरिमा एवं संसदर मर्यादा को अक्षुण्ण रखिबे बोली से कहिछन्ति। श्री पोंगटेंकु अभिनंदन जनाई मुख्यमंत्री पेमा खांडू विधानसभा सचिवालय पक्षरु वाचस्पति समस्त प्रकार सहायता जोगाई दिया बोली भरोसा देइछंती। श्री पोंगटे चांगलंग उत्तर विधानसभा आसनरु निर्वाचित होइछंती। सेहिभली कार्दो निकोअर सर्वसम्मति क्रमे उपवाचस्पति भाव निर्वाचित होइछंती। सामाजिक गणमाध्यमरे पोस्ट करिथिबा कोर्ट कार्यर भिडियोकु तुरंत अपसारण करिबाकु दिल्ली हाईकोर्ट मुख्यमंत्री अरविंद केजरीवाल पत्नी सुनीता केजरीवाल एवं अन्य 5 जनकु निर्देश देइछंती। दिल्ली मद दुर्नीति मामलें गिरफ होइथिबा मुख्यमंत्री अरविंद केजरीवाल गत मार्च 28 तारीख रायज आभेन्यू कोर्टे रखिथिबा तांको पक्षर भिडियो चित्रकु सामाजिक गणमाध्यमरे सुनीता केजरीवाल एवं अन्यमाने पोस्ट करिथिले। विचारपति जस्टिस नीना बंसल कृष्णा एवं जस्टिस अमित शर्मा खंडपीठ ए संक्रांत एक जनस्वार्थ मामलार शुणाणी करि एही अंतरीण आदेश सह सेमानंकु उत्तर देबाकु नोटिस जारी करिछन्ति। कोर्टर भिडियो कन्फरेन्स नियमकु एहा उल्लंघन करुछि बोली मामलारे अभियोग करा जाइछि। एही मामलार परवर्ती शुणाणी कोर्ट आसंता मास 9 तारीख को धार्य करिछन्ति। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଛତିଶଗଡ଼ର ବସ୍ତର ଡିଭିଜନ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ଗୁଳି ବିନିମୟରେ ଅତିକମ୍ରେ 8 ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିରେ 2 ଜଣ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଥିବାର ସୂଚନା ମିଳିଛି। ମାଓବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇ ଆଇଟିବିପି, ଜିଲ୍ଲା ସୁରକ୍ଷାକର୍ମୀ ଏବଂ ସ୍ୱତନ୍ତ୍ର ଟାସ୍କଫୋର୍ସ ମିଳିତ ଭାବେ ବସ୍ତର ଡିଭିଜନର ଆବୁଝମାଦ ଅଞ୍ଚଳରେ ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଏହି ସମୟରେ ମାଓବାଦୀଙ୍କ ପକ୍ଷରୁ ଗୁଳିମାଡ଼ ଆରମ୍ଭ କରାଯାଇଥିଲା। ଏବେ ମଧ୍ୟ ସେଠାରେ ତଲାସୀ ଅଭିଯାନ ଜାରି ରହିଛି ବୋଲି ସୁରକ୍ଷା ଏଜେନ୍ସି ସୂତ୍ରରୁ ଜଣାପଡ଼ିଛି। ଝାଡ଼ଖଣ୍ଡ ସରକାର ରାଜ୍ୟରେ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାଦ୍ୱାରା 1,91,000ରୁ ଅଧିକ କୃଷକ ଉପକୃତ ହେବେ। ଝାଡ଼ଖଣ୍ଡ କୃଷିମନ୍ତ୍ରୀ ବାଦଲ ପତ୍ରଲେଖ ଏହି ନିଷ୍ପଭିକୁ କାର୍ଯ୍ୟକାରୀ କରିବା ଲାଗି ରୂପରେଖ ପ୍ରସ୍ତୁତ କରିବାକୁ ବ୍ୟାଙ୍କ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ଅଧିକାରୀମାନଙ୍କ ସହ ଆଲୋଚନା ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପନ କରାଯାଇଛି। ମନ୍ତ୍ରୀ ଶ୍ରୀ ପତ୍ରଲେଖ କହିଛନ୍ତି ଗତ 2020 ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ କୃଷକଙ୍କର 50,000ରୁ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ଏକକାଳୀନ ସମାଧାନ ମାଧ୍ୟମରେ ଛାଡ଼ କରିବାକୁ ନିଷ୍ପଭି ନିଆଯାଇଛି। ତେବେ 2021-22 ବର୍ଷରେ ରାଜ୍ୟ ସରକାର 50,000 ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ଛାଡ଼ ଘୋଷଣା କରିଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ମୁମ୍ବାଇ ନିକଟବର୍ତ୍ତୀ ୱାଡାଲାଠାରେ ଏକ 3 ମହଲା କୋଠାର କାନ୍ଥ ଭୁଶୁଡ଼ି ପଡ଼ିବାରୁ 2 ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ବିଏମ୍ସିର ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ୱାଡାଲାର ଆଣ୍ଟଫିଲ୍ ଅଞ୍ଚଳରେ ଦ୍ୱିତୀୟ ଏବଂ ତୃତୀୟ ମହଲାର ଏକ କାନ୍ଥ ରାତି 9:30 ଆଂଶିକ ଭାବେ ଭୁଶୁଡ଼ି ପଡ଼ିଥିଲା। ଅଗ୍ନିଶମ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ଘଟଣାରେ ଗୁରୁତର ଆହତ ହୋଇଥିବା 2 ଜଣ ମହିଳାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରଣ କରାଯାଇଥିଲା। ସେଠାରେ ଉଭୟଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା। ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ବିଏମ୍ସି ସୂଚନା ଦେଇଛି। ସ୍ୱିଜରଲ୍ୟାଣ୍ଡର ଲେକ୍ ଲୁସର୍ନସ୍ଥିତ ବର୍ଗେନ୍ଷ୍ଟକ୍ ରିସର୍ଟଠାରେ ଆଜି ରୁଷ ୟୁକ୍ରେନ୍ ଯୁଦ୍ଧର ଶାନ୍ତି ପ୍ରକ୍ରିୟାକୁ ଆଗେଇ ନେବା ଲକ୍ଷ୍ୟରେ ଏକ ବୈଠକ ଅନୁଷ୍ଠିତ ହେବ। ଏଥିରେ ପ୍ରାୟ 100ଟି ଦେଶ ଏବଂ ଆନ୍ତର୍ଜାତିକ ସଂଗଠନର ଉଚ୍ଚସ୍ତରୀୟ ନେତୃମଣ୍ଡଳୀ ଯୋଗଦେଇ ଶାନ୍ତି ପ୍ରକ୍ରିୟାର ପ୍ରାରମ୍ଭିକ ପରିସ୍ଥିତି ଉପରେ ଆଲୋଚନା କରିବେ। ଏହି ବୈଠକରେ ୟୁକ୍ରେନ୍ରୁ ଖାଦ୍ୟଶସ୍ୟ ରପ୍ତାନୀ, ରୁଷ ଅଧିକୃତ ଜାପରିଝିଜା ଆଣବିକ ଶକ୍ତି କାରଖାନାର ସୁରକ୍ଷା ଏବଂ ଅନ୍ୟାନ୍ୟ ମାନବିକ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ରହିଛି। G7 ଶିଖର ସମ୍ମିଳନୀ ପରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନ୍ସ୍କି ସିଧାସଳଖ ଏହି ବୈଠକରେ ଯୋଗଦେବେ। ଏହି ଦୁଇଦିନିଆ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରୁଷର ବନ୍ଧୁତ୍ୱପୂର୍ଣ୍ଣ ଦେଶଗୁଡ଼ିକ ସହିତ ୟୁକ୍ରେନ୍ ପାଇଁ ଆନ୍ତର୍ଜାତିକ ସ୍ତରରେ ସମର୍ଥନ ସଂଗ୍ରହ କରିବା। ତେବେ ଏହି ସମ୍ମିଳନୀକୁ ରୁଷକୁ ନିମନ୍ତ୍ରଣ କରାଯାଇ ନାହିଁ। ଏହି ସମ୍ମିଳନୀ ଉପରେ ପ୍ରତିକ୍ରିୟା ପ୍ରକାଶ କରି ରୁଷ କହିଛି ରୁଷର ବିନା ସମ୍ପୃକ୍ତରେ ଏଭଳି ଶାନ୍ତି ସମ୍ମିଳନୀର କୌଣସି ଯଥାର୍ଥତା ନାହିଁ। ଆଇସିସି T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଆଜି ଅନୁଷ୍ଠିତ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ନେପାଳ ବିରୁଦ୍ଧରେ 1 ରନ୍ରେ ବିଜୟୀ ହୋଇଛି। ନେପାଳ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ହରାଇ 115 ରନ୍ ସଂଗ୍ରହ କରିଥିଲା। 116 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ନେପାଳ 7 ୱିକେଟ୍ ବିନିମୟରେ 114 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଦକ୍ଷିଣ ଆଫ୍ରିକାର ତାବ୍ରିଜ୍ ସାମସିଙ୍ଗ୍ଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ସେହିଭଳି ଦ୍ୱିତୀୟ ମ୍ୟାଚ୍ରେ ଉଗାଣ୍ଡା ନ୍ୟୁଜିଲାଣ୍ଡଠାରୁ 9 ୱିକେଟ୍ରେ ପରାସ୍ତ ହୋଇଛି। ନ୍ୟୁଜିଲାଣ୍ଡ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ ଆରମ୍ଭ କରି ଉଗାଣ୍ଡା 18 ଓଭର 4ଟି ବଲ୍ରେ ସମସ୍ତ ୱିକେଟ୍ ହରାଇ 40 ରନ୍ ସଂଗ୍ରହ କରିଥିଲା। 41 ରନ୍ର ବିଜୟ ଲକ୍ଷ୍ୟକୁ ନ୍ୟୁଜିଲାଣ୍ଡ 5 ଓଭର 2ଟି ବଲ୍ରେ 1 ୱିକେଟ୍ ବିନିମୟରେ ହାସଲ କରିଥିଲା। ନ୍ୟୁଜିଲାଣ୍ଡର ଟିମ୍ ସାଉଦିଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଆଜି ରାତି 8:00ରେ ଭାରତ ଓ କାନାଡାକୁ ଭେଟିବ। ଆମେରିକାର ଫ୍ଲୋରିଡାସ୍ଥିତ ଲୌଡର ହିଲ୍ କ୍ରିକେଟ୍ ପଡ଼ିଆରେ ଏହି ମ୍ୟାଚ୍ ଖେଳାଯିବ। ଭାରତ Super 8ରେ ପ୍ରବେଶ କରିସାରିଥିବା ବେଳେ ଏହି ମ୍ୟାଚ୍କୁ ଜିତି ଗ୍ରୁପ୍ର ଶୀର୍ଷ ସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ। ଆଜି ରାତି 10:00ରେ ଇଂଲଣ୍ଡ ଏବଂ ନାମିବିଆ ମଧ୍ୟରେ ମୁକାବିଲା ହେବ। ଆଗାମୀ ପିଢ଼ି ପାଇଁ ଏକ ଉନ୍ନତ ବିଶ୍ୱ ଗଠନ ଲାଗି ସହଭାଗିତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। G7 ଶିଖର ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରନେତାଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ନେଇ କଲେ ଆଲୋଚନା। ଅରୁଣାଚଳ ପ୍ରଦେଶ ବିଧାନସଭାର ବାଚସ୍କତି ଭାବେ ତେସମ୍ ପୁଙ୍ଗଟେ ନିର୍ବାଚିତ ଏବଂ ଆଇସିସି T20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଦକ୍ଷିଣ ଆଫ୍ରିକା ନେପାଳ ବିରୁଦ୍ଧରେ ଏବଂ ନ୍ୟୁଜିଲାଣ୍ଡ ଉଗାଣ୍ଡା ବିପକ୍ଷରେ ବିଜୟୀ। ଆଜି ଭାରତ କାନାଡା ମୁକାବିଲା। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।